ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम दशम स्कंद 49 अध्याय श्लोक 46 10:39-46। तस्योत्संगे घनश्यामम् तस्योत्संगे घनश्यामम् पीतकौसेयवाससम् पीतकौसेयवाससम् पुरुषं चतुर्भुजं शान्तम् पुरुषं चतुर्भुजं शान्तम् पद्मपत्रारुणेक्षणम् पद्मपत्रारुणेक्षणम् तस्य उत्सङ्गे घनश्यामम् पीतकौसेयवाससम् पुरुषं चतुर्भुजं शान्तम् पद्मपत्रारुणेक्षणम् तस्य उत्संगे घनश्यामं पीतकौसेयवाससं पुरुषं चतुर्भुजं शान्तं पद्मपत्रारुणेक्षणम् तस्य उत्संगे घनश्यामं पीतकौसेयवाससं पुरुषं चतुर्भुजं शान्तं पद्मपत्रारुणेक्षणम्। आते की पढ़ी पारे जाओ आपण मान को आम श्रीमद्भागवतम क्लास को आम स्वागत जनाऊु आमर धारावाहिक भाग में जो कथा चलती आम गत काली जो कथा विश्राम देते जो अक्रूर ये जो रही जमुना नदी में यमुना से जो कालिंदी ह्रद रही जिते बड़े अक्रूर स्नान करुले जल भितर अघनाशिनी बोली कहुई यमुना को अघनाशिनी पापनाश करे से अघनाशिनी जल में जिते बड़े स्नान करुले से समय भगवान को दर्शन कले तेणु अक्रूर आश्चर्य हो गले कृष्ण बलराम ये तो थिले रथ उपर थिले पुणी जल को केमिति आसिले मुझे जो आसिली पुणी आउ थे आसीगले कि ये भाव चिंता कर जो जल रूपर को उठ देखिले जल को जल रु मस्तक ऊपर को जो टेकिले देखिले कृष्ण बलराम से रथ उपर बस तेणु आश्चर्य पुणी जो बुड़े देखिले पुणी कृष्ण बलराम तर अच्छा जल भितर तेणु से कृष्ण बलराम तांकु निजर स्वरूप देखते दर्शन कराई गत काली आलोचना करुले जे जो बलराम से अनंत अनंत नाग रूप से रही सहस्र फणा आम गत काली आलोचना करुकर स्वरूप किभली से अनंत नाग शज्ञा भगवान कृष्ण शयन नारायण रूप से शयन कर किभली रूप से शयन कर तत्सो उत्संगे घनश्याम भगवान तस्य उत्संग कहले जहाँ को आप पूर्व जो श्लोक वर्णना कर अनंतदेव सहस्रफणा या अनंतदेव कोल तस्य उत्संगे घनश्याम भगवान जो नारायण शयन कर किभली रूप रूप हूँ घनश्याम घनश्याम कहले श्याम वर्ण घनश्याम बेदल घन कहले बादल बादल भली श्याम वर्ण तांकर शरीर रंग पीत कोशेय वाससम पीत कहले रेशमी पीत कहले हलदिया वस्त्र कोशेय कहले रेशमी रेशमी वस्त्र धारण करिसंती पुरुषम चतुर्भुजम शांतम चतुर्भुज रूप से शयन करिसंती पुरुष सी होती प्रकृत रे पुरुष जमी भगवद गीतार भगवान କୁ ପ୍ରାର୍ଥନା କରିଥିଲେ ଅର୍ଜୁନ। ଭଗବାନ ହେଉଛନ୍ତି ପୁରୁଷ, ଆଉ ସବୁ ହେଉଛନ୍ତି ପତ୍ନୀ ସ୍ତ୍ରୀ। ଏଇ ସମୟରେ ଗୋଟେ କଥା କୁହାଯାଏ, ଅବଶ୍ୟ କେତେଜଣ କହନ୍ତି ଏଇଟା କେତେ ଦୂର ଠିକ୍, ସେଇଟା ମଧ୍ୟ ଯେତେବେଳେ ମୀରାବାଈ ଯାଇଥିଲେ ବୃନ୍ଦାବନକୁ, ସେହି ସମୟରେ ଆମର ଷଡ଼ଗୋସ୍ୱାମୀଙ୍କୁ ସାକ୍ଷାତ କରିବା ପାଇଁ ଚାହିଁଥିଲେ, ସେହି ସମୟରେ ସେ କହିଥିଲେ ସେ ସ୍ତ୍ରୀଙ୍କର ଦର୍ଶନ କରନ୍ତି ନାହିଁ। ତେଣୁ ମୀରାବାଈ ଏ କଥାଟି କହିଥିଲେ, କିଏ ସ୍ତ୍ରୀ କିଏ ପୁରୁଷ, ଅବଶ୍ୟ ଏଇଟା ସମସ୍ତେ ଏଇଟାକୁ ଗ୍ରହଣ କରନ୍ତି ନାହିଁ, ସେ ଯାହା ବି ହେଉ, କିନ୍ତୁ ଆମେ ସମସ୍ତେ ତଥାଗତ ଆମେ ଯେଉଁ ଭାବୁଛେ ଆମେ ପୁରୁଷ ବା କିଏ ଭାବୁଛନ୍ତି ସ୍ତ୍ରୀ, ଏ ସମସ୍ତେ ହେଉଛନ୍ତି ସ୍ତ୍ରୀଲିଙ୍ଗ, ସମସ୍ତେ ହେଉଛନ୍ତି ଭଗବାନଙ୍କର ଶକ୍ତି। ଭଗବତ ଗୀତାରେ ଭଗବାନ କହିଲେ, ଅପରିୟମିତ ସ୍ତନ୍ୟାଂ ପ୍ରକୃତିଂ ବିଧିମେ ପରାମ ଜୀବ ଭୂତାମ। ଏଇ ଯେଉଁ ଭୂତ ପ୍ରକୃତି ରହିଛି ଏବଂ ଜୀବମାନେ ଯେଉଁ ରହିଛନ୍ତି, ଏମାନେ ଭଗବାନଙ୍କର ଉତ୍ତମ ଉନ୍ନତର ଶକ୍ତି, କିନ୍ତୁ ଶକ୍ତି ପ୍ରକୃତି, ପ୍ରକୃତି କହିଲେ ସ୍ତ୍ରୀଲିଙ୍ଗ। ତେଣୁ ଏକମାତ୍ର ପୁରୁଷ ହେଉଛନ୍ତି ଭଗବାନ। ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦି ଦେବଂ ଅଜଂ ବିଭୁ। ଅର୍ଜୁନ ଭଗବାନଙ୍କର ତତ୍ତ୍ୱକୁ ବୁଝିପାରିଥିଲେ, ସେଥିପାଇଁ ଦଶମ ଅଧ୍ୟାୟରେ ଭଗବାନଙ୍କୁ ସ୍ତୁତି କରିଛନ୍ତି। ସେ ହେଉଛନ୍ତି ପୁରୁଷ, ଏକମାତ୍ର ପୁରୁଷ ହେଉଛନ୍ତି ସେ ଭଗବାନ, ଆଉ ସମସ୍ତେ ପ୍ରକୃତି। ତେଣୁ ସେହି ପୁରୁଷଙ୍କୁ ଦେଖିଲେ, ଚତୁର୍ଭୁଜ ରୂପରେ ଦେଖିଲେ, ଚାରୋଟି ଭୁଜ ରହିଛି ଚତୁର୍ଭୁଜ, ଏବଂ ଶାନ୍ତ ଅବସ୍ଥାରେ ସେ ରହିଛନ୍ତି। ଭଗବାନ ହେଉଛନ୍ତି ଶାନ୍ତାକାରଂ ଭୁଜଗ ଶୟନଂ ପଦ୍ମନାଭ ସୁରେଶଂ ବିଶ୍ୱାଧାରଂ ଗଗନ ସଦୃଶଂ ମେଘବର୍ଣ୍ଣଂ ଶୁଭାଙ୍ଗଂ ଲକ୍ଷ୍ମୀକାନ୍ତଂ କମଳ ନୟନଂ ଯୋଗୀ ବିଧ୍ୟାନ ଗମ୍ୟଂ ବନ୍ଦେ ବିଷ୍ଣୁ ଭବଭୟରଂ ବନ୍ଦେ ବିଷ୍ଣୁ ଭବଭୟରଂ। ଏଇ ଭଗବାନଙ୍କର ଏଇଭଳି ଭାବରେ ସ୍ତୁତି କରାଯାଏ, ଶାନ୍ତାକାରଂ। ପ୍ରକୃତ ଶାନ୍ତ ଅବସ୍ଥାରେ ଭଗବାନ ହିଁ ରୁହନ୍ତି, ଆମେ ଆଉ ସମସ୍ତେ ଅଶାନ୍ତ। ଆମ ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି ଯେ କୃଷ୍ଣ ଭକ୍ତ ଶାନ୍ତ ଅତଏବ ନିଷ୍କାନ୍ତ, ଅତଏବ ଶାନ୍ତ, କେହି ଶାନ୍ତ ଅବସ୍ଥାକୁ ପ୍ରାପ୍ତ ହୋଇପାରିବେ ନାହିଁ। ଯେଉଁମାନେ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଯିବେ ସେମାନେ ଶାନ୍ତ ଅବସ୍ଥା ପ୍ରାପ୍ତ ହେବେ। ଭଗବତ ଗୀତାରେ କୁହାଯାଇଛି ଅଷ୍ଟାଦଶ ଅଧ୍ୟାୟରେ, ବ୍ରହ୍ମଭୂତ ପ୍ରସନ୍ନ ଆତ୍ମା, ବ୍ରହ୍ମଭୂତ ସେମାନେ ପ୍ରଶାନ୍ତ ପ୍ରସନ୍ନ ଆତ୍ମା। ଯେଉଁମାନେ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଗଲେଣି ସେମାନେ ପ୍ରସନ୍ନ ହୋଇପାରିବେ ବା ଶାନ୍ତ ହୋଇପାରିବେ। ଏମିତିକି ଜ୍ଞାନୀମାନେ ଯଦିଓ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଯାଉଛନ୍ତି, ତଥାପି ସେମାନେ ଶାନ୍ତ ନୁହନ୍ତି ବୋଲି କୁହାଯାଇଛି ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି। ଭୁକ୍ତି ମୁକ୍ତି ସିଦ୍ଧିକାମୀ ସକଲି ଅଶାନ୍ତ, କୃଷ୍ଣ ଭକ୍ତ ନିଷ୍କାମ ଅତୀବ ଶାନ୍ତ। ଯେଉଁମାନେ ଜ୍ଞାନ ଯେଉଁ କର୍ମକାଣ୍ଡ ଧାରାରେ ଭଗବାନଙ୍କର ଆରାଧନା କରନ୍ତି, ଉନ୍ନତ ଲୋକକୁ ଯିବା ପାଇଁ ପୂଜା ସବୁ କରନ୍ତି, ତ୍ରୈବିଧ୍ୟା ମାଂ ସୋମପା ପୂତ ପାପା ତିନୋଟି ବେଦରେ ଯେଉଁ ସବୁ ଏଇସବୁ ଯଜ୍ଞର ବ୍ୟବସ୍ଥା କରାଯାଇଛି, ସେଇ ଯଜ୍ଞ ମାଧ୍ୟମରେ ସେ ଭଗବାନଙ୍କର ଯେଉଁ ଉନ୍ନତ ଲୋକ ରହିଛି ଭୌତିକ ଜଗତରେ, ଯେଉଁ ସ୍ୱର୍ଗ ଲୋକ ଇତ୍ୟାଦି ରହିଛି, ସେଠିକି ଯିବା ପାଇଁ ସେମାନେ ପ୍ରାର୍ଥନା କରନ୍ତି। ତେଣୁ ତାଙ୍କୁ କୁହାଯାଏ ଭୁକ୍ତି, ଭୁକ୍ତି କହିଲେ ସେମାନେ ଭୋଗ କରିବା ପାଇଁ ଚାହାନ୍ତି, ତେଣୁ ତାଙ୍କର କାମନା ଥିବାରୁ ସେମାନେ ଶାନ୍ତ ହୋଇପାରନ୍ତି ନାହିଁ। ଯେଉଁମାନେ ଜ୍ଞାନୀମାନେ ଯେଉଁମାନେ ଜାଣନ୍ତି ଭୌତିକ ଜଗତରେ କୌଣସି ଆନନ୍ଦ ନାହିଁ, ସୁଖ ନାହିଁ, ତେଣୁ ସେ ଭୌତିକ ଜଗତରୁ ଉର୍ଦ୍ଧ୍ୱକୁ ଭଗବାନଙ୍କର ଚିନ୍ତନ ବ୍ରହ୍ମଚିନ୍ତନ କରନ୍ତି ଜ୍ଞାନୀ ସେମାନେ। କିନ୍ତୁ ଯଦିଓ ସେମାନେ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି, କିନ୍ତୁ ତଥାପି ସେମାନେ ଶାନ୍ତ ନୁହନ୍ତି ଚୈତନ୍ୟ ଚରିତ୍ରାମୃତରେ କୁହାଯାଏ, କାହିଁକିନା ତାଙ୍କର ମୁକ୍ତି କାମନା ରହିଛି। ସେମାନେ ଚାହାନ୍ତି ଭୌତିକ ଜଗତରୁ ଉର୍ଦ୍ଧ୍ୱକୁ ଯିବେ, ଭଗବାନଙ୍କ ସହିତ ମିଶି ଏକ ହୋଇଯିବେ, ଏ ମୁକ୍ତି କାମନା ରହିଛି। ତେଣୁ ଯେହେତୁ ତାଙ୍କର କାମନା ରହିଛି, ତେଣୁ ସେମାନେ ଶାନ୍ତ ହୋଇପାରନ୍ତି ନାହିଁ। କିନ୍ତୁ ଭଗବାନଙ୍କର ଭକ୍ତ ତାଙ୍କର କୌଣସି କାମନା ନାହିଁ, ତେଣୁ ଶାନ୍ତ, ସେମାନେ ହେଉଛନ୍ତି ଶାନ୍ତ। ଭଗବାନ ମଧ୍ୟ ସେଇଭଳି ଭାବରେ ଶାନ୍ତ ଅବସ୍ଥାରେ ରହିଛନ୍ତି, ଶାନ୍ତାକାରଂ ଭୁଜଗ ଶୟନମ୍। ଭୁଜଗ କହିଲେ ଯେଉଁ ରହିଛି ସର୍ପ, ସର୍ପର ଅଙ୍ଗରେ ଭଗବାନ ଶୟନ କରିଛନ୍ତି, ଭୁଜଗ ଶୟନମ୍। ପଦ୍ମନାଭ ତାଙ୍କର ନାଭି ପଦ୍ମ ଭଳି ସୁନ୍ଦର ଦେଖିବା ପାଇଁ, ଏବଂ ସେଇଠୁ ମଧ୍ୟ ଗୋଟେ ପଦ୍ମ ବାହାରିଛି ସେ ନାଭିରୁ, ଯେଉଁ ପଦ୍ମରେ ବ୍ରହ୍ମା ଜାତ ହୋଇଛନ୍ତି। ଶାନ୍ତାକାରଂ ଭୁଜଗ ଶୟନ ପଦ୍ମନାଭ ସୁରେଶଂ, ଦେବତାମାନଙ୍କର ସେ ହେଉଛନ୍ତି ଈଶ୍ୱର ଭଗବାନ ସୁରେଶଂ। ଏଇଭଳି ଭାବରେ ତାଙ୍କର ବର୍ଣ୍ଣନା କରାଯାଏ। ଏଠି ଯେଉଁ ଅକ୍ରୂର ଦେଖୁଛନ୍ତି, ଚତୁର୍ଭୁଜଂ ଶାନ୍ତଂ ପଦ୍ମପତ୍ରାରୁଣେକ୍ଷଣମ୍, କିଭଳି ତାଙ୍କର ଇକ୍ଷଣ, ତାଙ୍କ ନେତ୍ରଦ୍ୱୟ କିଭଳି ରହିଛି, ଯେଉଁଭଳି ଭାବରେ ଅକ୍ରୂର ଭଗବାନଙ୍କୁ ଦର୍ଶନ କରୁଛନ୍ତି, ସେହିଭଳି ଭାବରେ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ଯେଉଁଭଳି ଭାବରେ ଦର୍ଶନ କରୁଛନ୍ତି ସେହିଭଳି ଭାବରେ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି, ସୁଖଦେବ ଗୋସ୍ୱାମୀ କହୁଛନ୍ତି। ତେଣୁ ଭଗବାନଙ୍କ ଚକ୍ଷୁ ଯେଉଁ ଦେଖୁଛନ୍ତି ନେତ୍ରଦ୍ୱୟ, କିଭଳି ନା ପଦ୍ମପତ୍ର ଅରୁଣେ କ୍ଷଣମ, ପଦ୍ମପତ୍ର ଭଳି ଲାଲ ବର୍ଣ୍ଣ, ଅରୁଣ ବର୍ଣ୍ଣ ପଦ୍ମପତ୍ର। ପଦ୍ମପତ୍ର ତ ଅରୁଣ ବର୍ଣ୍ଣ ନୁହଁ, କେତେଟି ଅରୁଣ ବର୍ଣ୍ଣ ଥାଇପାରେ ପଦ୍ମପତ୍ର। ଆମେ ସବୁ ଦେଖୁଛୁ ନୀଳବର୍ଣ୍ଣ, ନୀଳବର୍ଣ୍ଣ ପଦ୍ମପତ୍ର ରହିଛି। କି ଏ ଯେଉଁ ପାଖୁଡ଼ାକୁ କୁହାଯାଉଛି, ଦେଖିବା ଟୀକାରେ କ'ଣ କୁହାଯାଇଛି। ଏଇଭଳି ଭାବରେ ଇକ୍ଷଣମ ନେତ୍ରଦ୍ୱୟ ଚାରୁ ଚାରୁ ପ୍ରସନ୍ନ ବଦନମ, ମୁଖମଣ୍ଡଳ କିଭଳି ରହିଛି ନା ଚାରୁ ବହୁତ ମନୋହର ପ୍ରସନ୍ନ ଭାବରେ ତାଙ୍କର ମୁଖମଣ୍ଡଳ ରହିଛି, ଏବଂ ଚାରୁ ହାସ୍ୟମ ସୁନ୍ଦର ସ୍ମିତ ହାସ୍ୟ ସେ କରୁଛନ୍ତି, ଚାରୁ ହାସ୍ୟମ ନିରୀକ୍ଷଣମ, ଏବଂ ସେ ଦୃଷ୍ଟିପାତ କରୁଛନ୍ତି। କାହାକୁ ଦୃଷ୍ଟିପାତ କରୁଛନ୍ତି? ତାଙ୍କର ସବୁ ପାର୍ଷଦମାନେ ସବୁ ତାଙ୍କୁ ପୂଜା କରୁଛନ୍ତି, ତାଙ୍କ ପ୍ରତି ସେ ଦୃଷ୍ଟିପାତ କରୁଛନ୍ତି। ସୁଭ୍ରୁ ତାଙ୍କର ଯେଉଁ ଭ୍ରୁଲତା ରହିଛି, ବହୁତ ମନୋହର ଭ୍ରୁଲତା ରହିଛି। ଉନ୍ନତସମ ଉନ୍ନତସମ କହିଲେ ନାସିକା, ଉନ୍ନତ ନାସିକା ରହିଛି। ଚାରୁ କର୍ଣ୍ଣମ କର୍ଣ୍ଣ ଯେଉଁ ରହିଛି ଭଗବାନଙ୍କର, ବହୁତ ସୁନ୍ଦର କର୍ଣ୍ଣ ରହିଛି। ସୁକପୋଳ କପୋଳ କହିଲେ ଗାଲ ଦୋଷ ରହିଛି, ଗାଲ ଭଗବାନଙ୍କର, ଇଏ ମଧ୍ୟ ବହୁତ ସୁନ୍ଦର ଦେଖିବା ପାଇଁ ସୁକପୋଳ। ଅରୁଣ ଅଧରମ ଅରୁଣ ଅଧରମ ଅରୁଣ ଅଧର କହିଲେ ଅଧର ଯେଉଁ ତଳ ଉଠ ଯେଉଁ ରହିଛି ଅଧର, ଇଏ ଲାଲ ବର୍ଣ୍ଣ ରହିଛି ଭଗବାନ, ଅରୁଣ ବର୍ଣ୍ଣ ବିମ୍ବଫଳ ସଦୃଶ ବୋଲି କୁହାଯାଏ ଅଧରମ। ପ୍ରଳମ୍ବ ପିବର ଭୁଜମ, ପ୍ରଳମ୍ବ କହିଲେ ଆଜାନୁଲମ୍ବିତ ଭୁଜ ଭଗବାନଙ୍କର, ସ୍ଥୂଳ ସ୍ଥୂଳ ଆକାରରେ ମୋଟା ଆକାରରେ ରହିଛି ତାଙ୍କର ଭୁଜ, ଚାରି ଭୁଜ ରହିଛି। ତୁଙ୍ଗ ଅଂଶ ତାଙ୍କର ସ୍କନ୍ଦ ଯେଉଁ ରହିଛି, ଉନ୍ନତ ସ୍କନ୍ଦ ରହିଛି, ଏବଂ ଉରସ୍ଥଳ ବକ୍ଷ ଦେଶ ମଧ୍ୟ ସେହିଭଳି ଭାବରେ ଉନ୍ନତ ବକ୍ଷସ୍ଥଳ, ଏବଂ ଶ୍ରିୟମ ବହୁତ ସୁନ୍ଦର ଦେଖିବା ପାଇଁ ତାଙ୍କର ରୂପ। କମ୍ଭୁ କଣ୍ଠମ କଣ୍ଠ ଯେଉଁ ରହିଛି ଶଙ୍ଖବଳି, ଶଙ୍ଖବଳି ଦେଖିବା ପାଇଁ କମ୍ଭୁ କଣ୍ଠମ ଶଙ୍ଖବଳି ତାଙ୍କର କଣ୍ଠ ରହିଛି। ନିମ୍ନ ନାଭିମ ନାଭି ହେଉଛି ଗଭୀର ନାଭି ଭଗବାନଙ୍କର, ନିମ୍ନ ନାଭିମ, ଏବଂ ବଳିମତ ପଲ୍ଲବୋଦ୍ଧରମ ଉଦର ପଦ୍ମ ଯେଉଁ ରହିଛି, ପଦ୍ମ ସଦୃଶ ରେଖା ଯାହାଙ୍କର ଉଦରରେ ପତ୍ର ସଦୃଶ ରେଖା ରହିଛି, ଆମର ଶ୍ରୀପାଦ ସନ୍ଦୀପନି ପ୍ରଭୁ କହୁଥିଲେ ଭଗବାନଙ୍କର ଉଦର ଯେଉଁ ରହିଛି ଅଶ୍ୱତ୍ଥ ପତ୍ର ଭଳି ଦେଖିବା ପାଇଁ ରେଖା ସବୁ ରହିଛି ସେଇଭଳି ଭାବରେ। ବଳିମତ ପଲ୍ଲବୋଦ୍ଧରମ ଉଦର ବା ତାଙ୍କର ଯେଉଁ ରହିଛି ଉଦର, ଏଇଭଳି ଭାବରେ ପତ୍ର ସଦୃଶ ରେଖା ସବୁ ରହିଛି ଭଗବାନଙ୍କର ଉଦରରେ, ଏଇଭଳି ଦର୍ଶନ କରୁଛନ୍ତି, ଅକ୍ରୂର ଦର୍ଶନ କରୁଛନ୍ତି ଭଗବାନଙ୍କୁ। ତେଣୁ ଏଠି କୁହାଯାଉଛି ଏସବୁ ବର୍ଣ୍ଣନା କରାଗଲା। ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷ୍ୟରେ କହୁଛନ୍ତି ଯେ କୃଷ୍ଣ ଶ୍ୟାଂସ ନାରାୟଣ ବର୍ଣ୍ଣୟତି, ଏ ନାରାୟଣ ହେଉଛି କୃଷ୍ଣଙ୍କର ଅଂଶ, ଏତେ ଚାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ଭଗବାନଙ୍କର ଅନେକ ଅବତାର ଅଛନ୍ତି, କିଏ ଭଗବାନଙ୍କର ଅଂଶ ବା ଅଂଶର ଅଂଶ ତାକୁ କୁହାଯାଏ କଳା। ତେଣୁ ଭଗବାନଙ୍କର ଯେଉଁ ଅନେକ ଅବତାର, ପ୍ରଥମ ସ୍କନ୍ଦ ଭାଗବତମର ତୃତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରି ଅନ୍ତିମରେ ସେ କହିଲେ 1:3:28 ଶ୍ଳୋକରେ ଯେ ଏତେଟାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ଯେତେ ସବୁ ଅବତାର ଅଛନ୍ତି କିଏ କୃଷ୍ଣଙ୍କର ଅଂଶ ବା କୃଷ୍ଣଙ୍କର ବିସ୍ତାର, ବଳରାମ ହେଉଛନ୍ତି କୃଷ୍ଣଙ୍କର ଅଂଶ, ତାଙ୍କ ପ୍ରଥମ ବିସ୍ତାର, ଯେଉଁ ଅଂଶର ଅଂଶ ବା ବିସ୍ତାରଙ୍କର ଯେଉଁ ବିସ୍ତାର ତାକୁ କୁହାଯାଏ କଳା। ତେଣୁ ଇଏ ଯେଉଁ ନାରାୟଣ ଇଏ ହେଉଛନ୍ତି କୃଷ୍ଣଙ୍କର ଅଂଶ ବୋଲି କୁହାଯାଏ, ନାରାୟଣ ବର୍ଣ୍ଣୟତି ନାରାୟଣକୁ ବର୍ଣ୍ଣନା କରୁଛନ୍ତି ବର୍ତ୍ତମାନ। ତସ୍ୟ ଉତ୍ସଙ୍ଗେ କୁଣ୍ଡଳୀକୃତ ଦେହାର୍ଦ୍ଧେ ବିଲୋକ ଏକାଦେଶୀନ ଶ୍ଳୋକେନ ଅନ୍ୟ, ତାଙ୍କର ସେଇ ଯେଉଁ ଅନନ୍ତ ଦେବ ତା ପୂର୍ବରୁ ଯେଉଁ ବର୍ଣ୍ଣନା କରାଗଲା, ଅନନ୍ତ ଦେବଙ୍କର ରୂପ ବର୍ଣ୍ଣନା କରାଗଲା, ତାଙ୍କର କୁଣ୍ଡଳୀକୃତ ସେଇ ଅନନ୍ତ ଦେବ ରହିଛନ୍ତି, ବିରାଟ ଶରୀର ତାଙ୍କର ରହିଛି, ତେଣୁ କୁଣ୍ଡଳୀକୃତ ହେଇକି ରହିଛନ୍ତି ତାଙ୍କର ଶରୀର ଅନନ୍ତ ଦେବଙ୍କର, ସେଇ ଶରୀରରେ ଭଗବାନ ଶୟନ କରିଛନ୍ତି। ଏଠି ଯେଉଁ କୁହାଗଲା ପାର୍ଶ୍ୱ ଦେଇ ଅନେକ ଗୁଡ଼ା ସବୁ ରହିଛି, ତାପରେ ଭଗବାନଙ୍କର ସେ ଯେଉଁ ଦେଖୁଛନ୍ତି ରୂପ ସେଥିରେ କ'ଣ ରହିଛି, ରୂପ ଆହୁରି ବର୍ଣ୍ଣନା ହେଉଛି, ବୃହତ୍ କଟି, ବୃହତ୍ କଟି ତଟଶ୍ରୋଣୀ କରଭରୁ ଦୟାନ୍ୱିତମ ଚାରୁ ଜାନୁ ଜଗ ଯୁଗମ ଚାରୁ ଜଙ୍ଘା ଯୁଗଳମ ସଂଯୁତମ ତୁଙ୍ଗ ଗୁଳ୍ଫା ଋଣ ନଖ ବ୍ରାତ ଧି ତିଭିର୍ଭୂତମ ନବାଙ୍ଗୁଲ୍ୟ ଗୁଷ୍ଠମ ଦଳେଇ ବିଳସତ୍ ପାଦ ପଙ୍କଜମ। ଭଗବାନଙ୍କ ରୂପ ବର୍ଣ୍ଣନା ଚାଲିଛି, ଅକ୍ରୁର ଦର୍ଶନ କରୁଛନ୍ତି, ଗୋଟିଏ ଗୋଟିଏ କରି ଦର୍ଶନ କରୁଛନ୍ତି, ତେଣୁ ବର୍ତ୍ତମାନ ଦେଖୁଛନ୍ତି ବୃହତ୍ କଟି, କଟିତଟ କହିଲେ ତାଙ୍କର କମର ଯେଉଁ ରହିଛି, ବୃହତ୍ କଟି ବା ବୃହତ୍ କମର ରହିଛି, ଶ୍ରୋଣୀ ତାଙ୍କର ଶ୍ରୋଣୀ ଓ କଟିଦୋଷ ବିଶାଳ, ଏଇ ଦୁଇଟି ହେଉଛି ବିଶାଳ ଭଳି ରହିଛି, ବିସ୍ତୀର୍ଣ୍ଣ ରହିଛି ଶ୍ରୋଣୀ ଏବଂ କଟିଦୋଷ, କଟିଦେଶ ଶ୍ରୋଣୀ ଆଉ କଟିଦେଶ କହିଲେ ଏଇଟା କ'ଣ ହେବ, ଇଂରାଜୀରେ ତାକୁ ରହିଛି ଇଂରାଜୀ, ଆମେ ସବୁଗୁଡ଼ାକ ବୁଝିପାରୁନେ ତ, ଶୁଦ୍ଧ ଓଡ଼ିଆକୁ ବୁଝିବା ପାଇଁ ଇଂଲିଶ ଦରକାର। ବୃହତ୍ କଟ ତୁଟି କଟିତଟ ଶ୍ରୋଣୀ କରଭରୁ, କରଭ କହିଲେ ଯେଉଁ ରହିଛି ଭଗବାନଙ୍କର ଉରୁ, ଇଏ ହେଉଛି ହସ୍ତିଶୁଣ୍ଢ ତୁଲ୍ୟ ଉରୁ, ଜଙ୍ଘ ଯେଉଁ ରହିଛି ଭଗବାନଙ୍କର ହସ୍ତିଶୁଣ୍ଢ ତୁଲ୍ୟ ବୋଲି କୁହାଯାଉଛି, ହସ୍ତିଶୁଣ୍ଢ ତୁଲ୍ୟ। ସେଭଳି ଭାବରେ ଚାରୁ ଜାନୁ ଯୁଗମ, ଜାନୁ ଦେହ ବହୁତ ସୁନ୍ଦର, ଚାରୁ ଜଙ୍ଘା, ଜଙ୍ଘ ମଧ୍ୟ ସେଇଭଳି ଭାବରେ ବହୁତ ସୁନ୍ଦର ଭଗବାନଙ୍କର, ଚାରୁ ଜଙ୍ଘା ଯୁଗଳମ ସଂଯୁତମ ଏଇଭଳି ଭାବରେ ରୂପକୁ ଦର୍ଶନ କରୁଛନ୍ତି। ତୁଙ୍ଗ ଗୁଳ୍ଫା ଅରୁଣ ନଖ, ତୁଙ୍ଗ କହିଲେ ବହୁତ ଉନ୍ନତ, ଗୋଇଠି ଯେଉଁ ଗୁଳ୍ପ କହିଲେ ଗୋଇଠି, ତୁଙ୍ଗ ଗୁଳ୍ପ ଅରୁଣ ନଖା ନଖ ବ୍ରାତ, ଲାଲ ବର୍ଣ୍ଣ ନଖ ଯେଉଁ ରହିଛି ଭଗବାନଙ୍କର, ଇଏ ହେଉଛି ଲାଲ ବର୍ଣ୍ଣର ଅରୁଣ ବର୍ଣ୍ଣର ନଖ ବ୍ରାତ। ଦିଧି ତିଭି ସେହି ନଖର କିରଣରେ ବୃତମ ନବ ଅଙ୍ଗୁଳିମ ତାର ଯେଉଁ ଅଙ୍ଗୁଳି ରହିଛି ନରମ, ନବ ଅଙ୍ଗୁଳି କହିଲେ ନରମ, ବହୁତ ଅଙ୍ଗୁଳି ସବୁ ଭଗବାନଙ୍କର ବହୁତ ନରମ ରହିଛି, ଏବଂ ଦଳେଇ କହିଲେ ଫୁଲ ଦଳ ପରି ବିଳସତ୍ ଶୋଭିତ, ଭଗବାନ ପାଦପଦ୍ମ, ଭଗବାନଙ୍କର ପାଦପଦ୍ମର ନଖକୁ ଏଇଭଳି ଭାବରେ ବର୍ଣ୍ଣନା କରାଯାଉଛି 49-50 ଶ୍ଳୋକରେ। ଶ୍ରୋଣୀର ଅର୍ଥଟା କ'ଣ ଟିକେ ବୁଝିବା, ଇଂଲିଶରେ କ'ଣ କହୁଛନ୍ତି, ତେଣୁ ଏଠି କୁହାଯାଉଛି କରଭ କଟିତଟ ଶ୍ରୋଣୀ କହିଲେ ହିପ୍, ତାଙ୍କର ନିତମ୍ବ, ଶ୍ରୋଣୀ ନିତମ୍ବଟା ସେଇଭଳି ଭାବରେ ବହୁତ ଉଚ୍ଚ ରହିଛି, ଏଇଭଳି ଭାବରେ ଭଗବାନଙ୍କର ସୁନ୍ଦର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରୁଛନ୍ତି, ଦେଖୁଛନ୍ତି ଅକ୍ରୂର ଦର୍ଶନ କରୁଛନ୍ତି, ଯାହା ଅକ୍ରୂର ଦର୍ଶନ କରୁଛନ୍ତି ସୁଖଦେବ ଗୋସ୍ୱାମୀ ସେଇଟାକୁ ବର୍ଣ୍ଣନା କରୁଛନ୍ତି ପରୀକ୍ଷିତ ମହାରାଜକୁ ଭଗବାନଙ୍କ ରୂପ। ପୁଣି କ'ଣ ଦେଖୁଛନ୍ତି ନା ସୁମହାର ମଣି ବ୍ରାତ କିରୀଟ କଟକାଙ୍ଗ ଦେଇ କଟିସୂତ୍ର ବ୍ରହ୍ମସୂତ୍ର ହାର ନୂପୁର କୁଣ୍ଡଳେଇ ଭ୍ରାଜମାନଂ ପଦ୍ମକରଂ ଶଙ୍କଚକ୍ର ଗଦାଧରଂ ଶ୍ରୀବର୍ଷ ବକ୍ଷସଂ ଭ୍ରାଜତ କୌସ୍ତୁଭଂ ବନମାଳିନମ୍। କ'ଣ ଦେଖିଲେ ପୁଣି ନା ସୁମହାର ମଣି ମଣି ବ୍ରାତ କିରୀଟ, ଭଗବାନ ଯେଉଁ କିରୀଟ ଲଗେଇଛନ୍ତି ଶିରସ୍ତ୍ରାଣ ବା ମୁକୁଟ ଲଗେଇଛନ୍ତି, ସେ କିଭଳି ମୁକୁଟ ନା ବହୁତ ସୁମହାର ମଣିବ୍ରାତ, ବହୁତ ମହାମୂଲ୍ୟ ମଣି ସବୁ ରହିଛି ସେଥିରେ, ମଣିରେ ତିଆରି ସେ କିରୀଟ ବା ସେଇ ମୁକୁଟ, ଏବଂ କଟକ ଅଙ୍ଗ ଦେଇ ବାହୁରେ ବଳୟ ଧାରଣ କରିଛନ୍ତି, ବାହୁରେ କଟିସୂତ୍ର କମର ବନ୍ଧନୀ ସବୁ ରହିଛି ତାଙ୍କର, ଏବଂ ବ୍ରହ୍ମସୂତ୍ର କହିଲେ ଯଜ୍ଞ ପବିତ୍ର ଧାରଣ କରିଛନ୍ତି, ହାର ନୂପୁର କୁଣ୍ଡଳେଇ ହାର ମଧ୍ୟ ଧାରଣ କରିଛନ୍ତି ଭଗବାନ, ଏବଂ ନୂପୁର ତାଙ୍କର ପାଦଦେଶରେ ନୂପୁର ରହିଛି, କର୍ଣ୍ଣରେ କୁଣ୍ଡଳ ରହିଛି, ଭ୍ରାଜମାନ ସୁଶୋଭିତ କୁଣ୍ଡଳ, ବହୁତ କୁଣ୍ଡଳ ଶୋଭିତ ହେଉଛି, ପଦ୍ମକରମ ହସ୍ତ ପଦ୍ମ ଭଳି ରହିଛି ପଦ୍ମକରମ, ଏବଂ ଶଙ୍ଖ ଚକ୍ର ଗଦା ଧରମ, ଶଙ୍ଖ ଚକ୍ର ଏବଂ ଗଦାକୁ ଧାରଣ କରିଛନ୍ତି, ପଦ୍ମ ଶଙ୍ଖ ଚକ୍ର ଚାରି ହସ୍ତରେ ଚାରୋଟି ଆୟୁଧ ବା ଚାରୋଟି ଧାରଣ କରିଛନ୍ତି ତାଙ୍କର ଚିହ୍ନ, ଶଙ୍ଖ ଚକ୍ର ଗଦା ପଦ୍ମ। ଏଇଥିରୁ ଆମେ ଜାଣିବା କାହାର କିଏ ନାଁଟା କ'ଣ। ନାରାୟଣଙ୍କର ଯେଉଁ ଅନେକ ନାମ ରହିଛି, ଆମେ ସକାଳେ ଯେଉଁ ତିଳକ କରୁଛେ, କେଶବାୟ ନମ, ନାରାୟଣ ନମ, ମାଧବାୟ ନମ, ଗୋବିନ୍ଦାୟ ନମ, ବିଷ୍ଣୁମୟ ନମ, ମଧୁସୂଦନାୟ ନମ, ତ୍ରିବିକ୍ରମାୟ ନମ ଇତ୍ୟାଦି, ଏ ନାରାୟଣଙ୍କର ଯେଉଁ ନାମ ସବୁ ରହିଛି, ଏଇ ଯେଉଁ ଶଙ୍ଖଚକ୍ର ଗଦା ପଦ୍ମର ଅବସ୍ଥିତି ଅନୁସାରେ ତାଙ୍କର ନାମକରଣ ହୋଇଛି, ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି। ଏବଂ ଶିବସ୍ୟ ଚିହ୍ନ, ଭଗବାନ ଜିତ ଜଗତରେ ଆପଣ ବୈକୁଣ୍ଠକୁ ଗଲେ ଯାହାକୁ ଦେଖିବେ ସମସ୍ତେ ଲାଗିବେ ଭଗବାନ ଭଳି, ଭଗବାନ ଭଳି ରୂପ ସମସ୍ତଙ୍କର ରହିଛି, କିନ୍ତୁ ଭଗବାନ ଆଉ ତାଙ୍କର ପାର୍ଷଦ ଭିତରେ ତଫାତ୍ ହେଉଛି ଏଇ ଶିବସ୍ୟ ଲକ୍ଷ୍ମ, ଶିବସ୍ୟ ଚିହ୍ନ। ଭଗବାନଙ୍କର ବକ୍ଷ ଦେଶରେ ତାଙ୍କର ଯେଉଁ ଶିବସ୍ୟ ଚିହ୍ନ ରହିଛି, ଗୋଲ୍ଡେନ୍ ହେୟାର ଶିବସ୍ୟ ଚିହ୍ନ ରହିଛି, ଏଇଟା ହେଉଛି ଏଇଥିରୁ ଆମେ ଜାଣିବା ହେଉଛନ୍ତି ଭଗବାନ, ନହେଲେ ଆଉ ସମସ୍ତେ ତାଙ୍କର ପାର୍ଷଦ କିନ୍ତୁ ଏକାଭଳି ଭଗବାନ ଭଳି ରହିଥିବେ ସେମାନେ ସବୁ। ଆମେ ଥରେ ପ୍ରଭୁପାଦ ମହାରାଜ ଜଣେ ପ୍ରଶ୍ନ ପଚାରିଥିଲେ, ଯେ କହିଲେ ଆପଣ ଯେଉଁ ଏଇ ଯେଉଁ ଗେରୁଆ ବସ୍ତ୍ର ପିନ୍ଧୁଛନ୍ତି କ'ଣ ପାଇଁ ଏଇଟା ପିନ୍ଧୁଛନ୍ତି, କିଏ କହିପାରିବେ ଆର ଉତ୍ତର କ'ଣ ପ୍ରଭୁପାଦ ମହାରାଜ ଦେଇଛନ୍ତି କ'ଣ? ପ୍ରଭୁପାଦ କହିଲେ ଏଇଟା ହେଉଛି ଚିତ୍ ଜଗତରେ ଆମର ସବୁ ବସ୍ତ୍ର ହେଉଛି ଏଇଭଳି ଭାବରେ, ଭଗବାନଙ୍କ ଭଳି ବସ୍ତ୍ର ସମସ୍ତଙ୍କର, ତେଣୁ ଆମେ ଅଲମୋଷ୍ଟ ଭଗବାନ ଭଳି ଆମେ ଆସ୍ତେ ଆସ୍ତେ ସେଇ ରୂପ ପ୍ରାପ୍ତ ହେବାକୁ ଯାଉଛେ। ଭଗବାନଙ୍କ ଯେଉଁ ରୂପ ସେଇ ରୂପ ଜଣେ ପ୍ରାପ୍ତ ହେବ। ଭଗବାନ ଯେଭଳି ଭାବେ ପିତବସ୍ତ୍ର ଧାରଣ କରୁଛନ୍ତି, ଆମେ ବର୍ତ୍ତମାନ ପିତବସ୍ତ୍ର ଧାରଣ କରୁଛେ, ତେଣୁ ସେଇଭଳି ଭାବରେ ଭଗବାନଙ୍କ ରୂପ ସାଦୃଶ୍ୟ ରୂପ ଆସି ସେମାନେ ପ୍ରାପ୍ତ ହୋଇଯିବେ। ତେଣୁ ଏଠି କୁହାଯାଉଛି ଭ୍ରାଜତ ଶିବସ୍ୟ ଚିହ୍ନ ହେଉଛି, ଏଥିରୁ ଆମେ ଜାଣିବା ଯେ ଭଗବାନ ଏବଂ ତାଙ୍କ ପାର୍ଷଦ ଭିତରେ ତଫାତ୍, ନହେଲେ ଜାଣିପାରିବା ନାହିଁ ତାଙ୍କର ବକ୍ଷ ଦେଶ ଯେଉଁ ରହିଛି। ଏବଂ କୌସ୍ତୁଭମଣି, ଭଗବାନଙ୍କର କୌସ୍ତୁଭମଣି ରହିଛି, କୌସ୍ତୁଭମଣି ଆମର କହୁଥିଲେ ସନ୍ଦୀପନି ପ୍ରଭୁ, ଏ ନାରଙ୍ଗୀ ରଙ୍ଗ ବୋଲି କୁହାଯାଉଥିଲା। କୌସ୍ତୁଭମଣିର କୁହାଯାଏ କୌସ୍ତୁଭମଣିର ରଙ୍ଗ ପରିବର୍ତ୍ତିତ ହେଉଥାଏ, ସବୁବେଳେ ରଙ୍ଗ ପରିବର୍ତ୍ତିତ ହେଉଥାଏ କୌସ୍ତୁଭମଣିର, ତେଣୁ ଏଇ କୌସ୍ତୁଭମଣି ସେ ଧାରଣ ବକ୍ଷ ଦେଶ ତାଙ୍କ କୌସ୍ତୁଭମଣି ରହିଛି, ଅନ୍ୟ କାହାର ସେ କୌସ୍ତୁଭମଣି ନାହିଁ। ଯେତେବେଳେ ସମୁଦ୍ର ମନ୍ଥନ ଲୀଳା ହେଉଥିଲା ସେହି ସମୟରେ ଭଗବାନ ଏଇ ସମୁଦ୍ରରୁ ଏଇ କୌସ୍ତୁଭମଣିଟି ପ୍ରାପ୍ତ ହୋଇଥିଲେ, ଯେଉଁ କୌସ୍ତୁଭମଣି ପ୍ରାପ୍ତ ହୋଇଥିଲେ ସେ ମଣିକୁ ଦେଖି ଦେବତାମାନେ ଏବଂ ଅସୁରମାନେ ସେମାନେ ସମସ୍ତେ କହିଲେ ଆମେ ନେବୁ ଏ କୌସ୍ତୁଭମଣିକୁ। ଭଗବାନ କହିଲେ ମୁଁ ଏଥିରେ କିଛି ସାହାଯ୍ୟ କରୁଛି ନା ନାହିଁ, ମୋର କିଛି ଭାଗ ଅଛି ନା ନାହିଁ, କହିକି ସେ କୌସ୍ତୁଭମଣିକୁ ଧାରଣ କଲେ। କୌସ୍ତୁଭମଣି ତାଙ୍କର ନିତ୍ୟ ତାଙ୍କର ବକ୍ଷ ଦେଶରେ ରହିଛି, କୌସ୍ତୁଭମଣି ଏଭଳି, ତାର ଦ୍ୱିତୀୟ ମଣି ନାହିଁ, ଆଉ ତାର କିଏ ଜାଣିବ କିଏ କୌସ୍ତୁଭ କିଭଳି, ଆର ସେକେଣ୍ଡ ଏଡ଼ିସନ୍ ନାହିଁ କୌସ୍ତୁଭମଣି ଏଭଳି, ତାର ଆଉ କିଛି ନାହିଁ, ସେଇ ଭଗବାନ ହିଁ କେବଳ ଧାରଣ କରନ୍ତି ସେ ମଣିକୁ କୌସ୍ତୁଭମଣିକୁ, ଯେ ଭଗବାନଙ୍କୁ ଦର୍ଶନ କରିବେ ସେ କୌସ୍ତୁଭମଣିକୁ ଦର୍ଶନ କରିବେ, ନହେଲେ ଏ ଅକ୍ରୁର ଆଜି ଦର୍ଶନ କରୁଛନ୍ତି ଭଗବାନଙ୍କୁ, ତେଣୁ ଅକ୍ରୁରଙ୍କ ମାଧ୍ୟମରେ ଆମେ କୌସ୍ତୁଭମଣି ବିଷୟରେ କିଛି ଶ୍ରବଣ କରୁଛେ, ନହେଲେ କୌସ୍ତୁଭମଣି କେହି ଜାଣିପାରିବେ ନାହିଁ ଏଭଳି ମଣି ସିଏ ରହିଛି। ଏବଂ ବନମାଳିନମ, ବନଫୁଲର ମାଳ ସବୁ ଧାରଣ କରିଛନ୍ତି ଭଗବାନ, ବନମାଳିନମ ଏଇଭଳି ଦର୍ଶନ କରୁଛନ୍ତି ଅକ୍ରୁର, ସେ ଜଳ ଭିତରେ ଦର୍ଶନ କରୁଛନ୍ତି ଭଗବାନଙ୍କ ରୂପ। ତେଣୁ ତାପରେ ଶ୍ଳୋକରେ ଯେଉଁ 53-55 ଶ୍ଳୋକରେ କୁହାଯାଉଛି, ସୁନନ୍ଦ ପ୍ରମୁଖୈ ପାର୍ଶ୍ୱଦୈ ସନକାଦିଭି ସୁରେଶୈ ବ୍ରହ୍ମ ରୁଦ୍ରାଦୈ ନବଭିଶ୍ଚ ଦ୍ୱିଜୋତ୍ତମୈ ପ୍ରହ୍ଲାଦ ନାରଦ ବସୁ ପ୍ରମୁଖୈ ଭାଗବତୋତ୍ତମୈ ସ୍ତୂୟମାନଂ ପୃଥକ୍ ଭାବୈ ବରୋ ବଚୋଭିର୍ ଅମଳାତ୍ମଭି श्रिया पुष्टिया गिराकांत्या कीर्त्या तुष्टिलयोर्जया विद्या विद्या शक्त्या मायया च निसेवितम्। पुणी कौन देखुंस ना सुनंद नंद प्रमुख ही खाली भगवान एकुटिया रहंती नाही तांकर पार्षद मानक सहित भगवान रहंती तेणु तांकर पार्षद देखुंस किए किए ना सुनंद नंद प्रमुख ही अनेक पार्षद रही मुख्य होती सुनंद एवं नंद सुनंद नंद एम होती सब पार्षद मान रही विश्वनाथ चकुर ठाकुर कहते जे स्वामित्वेन सनकाद्रयी ब्रह्मत्वेन ब्रह्मा हाँ पृथक भावे इति पार्षदेय तेणु ये जो रही पार्षद माने भगवान को आराधना करसन पूजा आराधना करसन हरे कृष्णा 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 हरे 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 राम 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 हरे हरे तेणु ये सब जो पार्षद मान रही भितर मुख्य हो सुनंद एवं नंद पार्षदेय आनकादि भी सनक सनातन सनंदन सनत कुमार चारि कुमार सब एक समय था यही भाव अनेक चारि कुमार रही सेठी सुरेश सही कहले देवता मान भितर श्रेष्ठ जो मान रही इंद्र आदि इंद्र वरुण जम इत्यादि एम सब सुरेश सही प्रधान देवतागण एवं ब्रह्म रुद्र आदि ब्रह्मा रुद्र व शिवजी एम से रही नवभीच द्विजतमयी नवभीच द्विजतमयी कहले ये जो ब्राह्मण श्रेष्ठ ब्राह्मण प्रथम ब्रह्मा सब सृष्टि करते अत्रि मरीचि अंगिरस पुलस्त पुल क्रतु भृगु वशिष्ठ दक्ष एम सब नौज पुत्र नारद को मध्य सृष्टि करते नारद चैवात्र दशम बोली कहुए ये तृतीय स्कंद बार अध्याय वर्णना कर ब्रह्मा पुत्र सबू तेणु एम सब द्विज उत्तमी ब्राह्मण मैंने मरीचि नेतृत्व में सब से रही प्रहलाद नारद बसु प्रमुख ही प्रहलाद रही नारद रही उपरीचर बसु नेतृत्व में आहरी सब पार्षद मान अच्छा भागवत एम उत्तम भागवत एम महाभागवत प्रहलाद नारद बसु प्रमुख एवं स्तुयमान से माने खाली चुपचाप रही ना सी भगवान को स्तुति करसंदी स्तुयमान पृथक भावे भिन्न भिन्न प्रेमय मनोभाव सब सृष्टि कर भगवान को स्तुति करसंदी बचो भी सुंदर वाक्य भगवान को स्तुति करसंदी अमलात्म भी कहले से हृदय कौन सी मैला ना निर्मल तांकर हृदय हूँ निर्मल हृदय त्रिगुण ना त्रिगुण प्रभाव ना अमलात्म भी एवं तांकर जो शक्ति सब रही देखुंत अक्रूर कौन कौन तांकर शक्ति रही ना श्रिया पुष्टिया गिरा कांत्या कीर्त्या तुष्टिया इलया ऊर्जया एम होती भगवान अंतरंगा शक्ति श्री श्रीदेवी पुष्टि गिरा कांति गिरा हूँ सरस्वती श्री हूँ लक्ष्मी ये भाव सब रही अंतरंगा शक्ति कीर्ति तुष्टि इला और ऊर्जा नामक भगवान अंतरंगा शक्ति एम सब भगवान शक्ति अनेक रही सब प्रमुख भाव देखुं अक्रूर देखुं एवं तांकर दुईटी शक्ति से देखुंत अक्रूर विद्या एवं अविद्या विद्या एवं अविद्या ये दुईटी मध्य भगवान शक्ति तृतीया शक्ति उच्चते विष्णुपुराण वर्णना कर विष्णु शक्ति पराप्रोक्ता क्षेत्रज्ञाख्या तथा परा अविद्या कर्म संज्ञा तृतीया शक्ति उच्यते भगवान अनेक शक्ति जो रही तीन भाग विभक्त करा गोटे हूँ उन्नतर शक्ति भगवान अंतरंगा शक्ति जहाँ कहुए विष्णु शक्ति परापक्ता क्षेत्रज्ञाख्या तथा परा आम जो जीव मैंने अच्छे आम हूँ भगवान क्षेत्रज्ञ शक्ति क्षेत्रज्ञाख्या आम उन्नतर शक्ति भगवान तथा परा एवं ये जो भौतिक जगत रही भूत प्रकृति ये भगवान गोटे शक्ति ये हूँ ଅବିଦ୍ୟା କର୍ମ ସଂଜ୍ଞା ନାମ ଏ ଏଇ ଶକ୍ତିର ନାମ ହେଉଛି ଅବିଦ୍ୟା। ତେଣୁ ଏଠି ଯେଉଁମାନେ ଆସୁଛନ୍ତି ସମସ୍ତେ କର୍ମ କରୁଛନ୍ତି। ଅବିଦ୍ୟା କର୍ମ ସଂଜ୍ଞା ନାମ ଇଏ ହେଉଛି ଭଗବାନଙ୍କ ତୃତୀୟ ଶକ୍ତି ଉଚ୍ଚତେ। ତେଣୁ ଏହିଭଳି ଭାବରେ ଅବିଦ୍ୟା ଏବଂ ଅବିଦ୍ୟା, ବିଦ୍ୟା ଏବଂ ଅବିଦ୍ୟା ତାଙ୍କର ଶକ୍ତି ଦେଖୁଛନ୍ତି। ଶକ୍ତିଆ କହିଲେ ଅନ୍ତରଙ୍ଗା ହାଦିନୀ ଶକ୍ତି ଦ୍ୱାରା ମାୟା ତାଙ୍କର ଅନ୍ତରଙ୍ଗା ଶକ୍ତି ରହିଛି, ବୈରଙ୍ଗା ଶକ୍ତି ରହିଛି, ଏସବୁକୁ ଦେଖୁଛନ୍ତି। ସେ ନିଶ୍ଚୟ ବିତମ ସେମାନେ ସବୁ ସେବା କରୁଛନ୍ତି ଭଗବାନଙ୍କର, ସମସ୍ତେ ଭଗବାନଙ୍କୁ ସେବା କରୁଛନ୍ତି। ତେଣୁ ଏହି ଶ୍ଲୋକରେ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି ଯେ ଶ୍ରୀ ହେଉଛନ୍ତି ସମ୍ପଦ ଶକ୍ତି ଭଗବାନଙ୍କର, ସମ୍ପଦ ସମ୍ପଦ ଶକ୍ତି ପୁଷ୍ଟି ଭଗବାନଙ୍କୁ ବଳ ପ୍ରଦାନ କରନ୍ତି। ଗୀରା ହେଉଛନ୍ତି ଜ୍ଞାନର ଶକ୍ତି ବା ସରସ୍ୱତୀ, ଗୀରା ହେଉଛନ୍ତି ସରସ୍ୱତୀ। କାନ୍ତି ହେଉଛନ୍ତି ସୌନ୍ଦର୍ଯ୍ୟର ଶକ୍ତି। କୀର୍ତ୍ତି ଭଗବାନଙ୍କ ସବୁ ଷଡ଼ି ଐଶ୍ୱର୍ଯ୍ୟ ରହିଛି ନା, ତା ଭିତରେ ଗୋଟେ ଯଶ ହେଉଛି, ଗୋଟେ ସବୁ ରହିଛି ଯଶ ତାଙ୍କର ଗୋଟେ ଐଶ୍ୱର୍ଯ୍ୟ, ସେ ହେଉଛି କୀର୍ତ୍ତି। ଏବଂ ତୁଷ୍ଟି ହେଉଛି କ'ଣ ନା ତ୍ୟାଗ ବୈରାଗ୍ୟ। ତୁଷ୍ଟି କହିଲେ ଭଗବାନ ଯେଉଁ ବୈରାଗ୍ୟ ଶକ୍ତି ରହିଛି, ବୈରାଗ୍ୟ ଐଶ୍ୱର୍ଯ୍ୟ ରହିଛି, ଇଏ ହେଉଛି ତୁଷ୍ଟି। ଏହିପରି ଛଅଟି ହେଉଛି ଷଡ଼ ଐଶ୍ୱର୍ଯ୍ୟ, ଐଶ୍ୱର୍ଯ୍ୟ ସମଗ୍ରସ ବୀର୍ଯ୍ୟ ଯଶସ ଶ୍ରିୟ ଜ୍ଞାନ ବୈରାଗ୍ୟ ଚୈବ ସନ୍ନାମ ଇତି ଭଗଙ୍ଗନା। ଏଇ ଯେଉଁ ଛଅଟି ଐଶ୍ୱର୍ଯ୍ୟ ରହିଛି ଏମାନେ ହେଉଛନ୍ତି ଏହିସବୁ ଶ୍ରୀ, ପୁଷ୍ଟି, ଗୀରା, କାନ୍ତି, କୀର୍ତ୍ତି ଏବଂ ତୁଷ୍ଟି, ଏ ଛଅଟି ଐଶ୍ୱର୍ଯ୍ୟ। ଇଡ଼ା ଇଡ଼ା କିଏ ନା ଭୂଶକ୍ତି ସନ୍ଧିନୀ ନାମରେ ମଧ୍ୟ ପରିଚିତ। ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି ଯେଉଁ ତିନୋଟି ରହିଛି, ସନ୍ଧିନୀ, ସମ୍ବିତ ଏବଂ ଲାଦିନୀ, ସତ୍ ଚିତ୍ ଆନନ୍ଦ। ସତ୍ ଅଂଶେ ସନ୍ଧିନୀ, ଚିତ୍ ଅଂଶେ ସମ୍ବିତ, ଆନନ୍ଦ ଅଂଶେ ଲାଦିନୀ, ଏ ତିନୋଟି ହେଉଛି ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି। ତେଣୁ ଇଡ଼ା ଶକ୍ତି ହେଉଛନ୍ତି ସନ୍ଧିନୀ ଶକ୍ତି ବା ଭୂଶକ୍ତି, ଯେଉଁ ଅନ୍ତରଙ୍ଗ ଶକ୍ତି ତାଙ୍କର ଏକ ପ୍ରକାଶ ହେଉଛନ୍ତି ଭୂମି, ସେ ଅନ୍ତରଙ୍ଗ ଶକ୍ତିର ଭୂମି ହେଉଛି ଗୋଟେ ପ୍ରକାଶ। ଉର୍ଜା ତାଙ୍କର ଲୀଳା ଅନୁଷ୍ଠାନର ଅନ୍ତରଙ୍ଗ ଶକ୍ତି, ଉର୍ଜା କହିଲେ ଶକ୍ତି, ଉର୍ଜା ତାଙ୍କର ଅନ୍ତରଙ୍ଗ ଶକ୍ତି। ଏହି ପୃଥିବୀରେ ସେ ତୁଳସୀ ବୃକ୍ଷ ରୂପେ ପ୍ରକାଶିତ ହୋଇଛନ୍ତି, ଆମର ତୁଳସୀ ଯେଉଁ ରହିଛନ୍ତି ଭଗବାନଙ୍କ ଉର୍ଜା ଶକ୍ତି, ପୃଥିବୀରେ ସେ ତୁଳସୀ ବୃକ୍ଷ ରୂପରେ ପ୍ରକାଶିତ ହେଉଛି ଭଗବାନଙ୍କ ଏଇ ଗୋଟେ ଶକ୍ତି। ଏବଂ ବିଦ୍ୟା ଓ ଅବିଦ୍ୟା ଅର୍ଥାତ୍ ଜ୍ଞାନ ଓ ଅଜ୍ଞାନ ଏ ହେଉଛନ୍ତି ଭଗବାନଙ୍କ ବହିରଙ୍ଗା ଶକ୍ତି, ଯାହା ଯଥାକ୍ରମେ ଜୀବର ମୁକ୍ତି ଓ ବନ୍ଧନର କାରଣ ଅଟେ। ବିଦ୍ୟା ଯେଉଁ ବିଦ୍ୟା ଭଗବତ ଗୀତାରେ ଭଗବାନ କହିଲେ କ'ଣ ଅଧ୍ୟାତ୍ମ ବିଦ୍ୟା ବିଦ୍ୟା ନାମ, ଯେତେ ବିଦ୍ୟା ଅଛି ସବୁଠାରୁ ଶ୍ରେଷ୍ଠ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା। ଏହି ବିଦ୍ୟା ଜଣେ ପ୍ରାପ୍ତ ହେଲେ ସେ ଭୌତିକ ଜଗତରୁ ମୁକ୍ତ ହୋଇଯିବ। ଆଉ ଯେଉଁ ସବୁ ବିଦ୍ୟା ରହିଛି ଅବିଦ୍ୟା ଯାହାକୁ କୁହାଯାଏ ଅବିଦ୍ୟା, ଜଡ଼ ବିଦ୍ୟା ଜାତ ମାୟାର ପ୍ରଭାବ, ତୁମାର ଭଜନ ବାଧା, ଏ ଜଡ଼ ବିଦ୍ୟା ସବୁ ରହିଛି ହେଉଛି ପ୍ରକୃତିର ଅବିଦ୍ୟା। ତେଣୁ ଏଇଟା ଆମର ବନ୍ଧନର କାରଣ, ଏ ଭୌତିକ ଜଗତକୁ ବନ୍ଧନ କରେ, ଆମକୁ ବାନ୍ଧିକି ରଖିବ। ସେ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ କହିଲେ ଦୈବୀ ସମ୍ପଦ ବିମୋକ୍ଷାୟ ନିବନ୍ଧାୟ ସୁରିମତା, ଭଗବାନଙ୍କର ଯେଉଁ ଦୈବୀ ସମ୍ପଦ ରହିଛି ଇଏ ହେଉଛି ପ୍ରକୃତିର ବିଦ୍ୟା। ଏଇସବୁ ଏଇଟା ହେଉଛି ଆମକୁ ଭୌତିକ ଜଗତରୁ ମୁକ୍ତ କରିଦେବ, ଦୈବୀ ସମ୍ପଦ ବିମୋକ୍ଷାୟ। କିନ୍ତୁ ନିବନ୍ଧାୟ ଅସୁରିମତା, ଅସୁର ସମ୍ପଦ ସବୁ ଯେଉଁ ରହିଛି ଭଗବାନଙ୍କର, ଇଏ ହେଉଛି ଆମକୁ ଏ ଭୌତିକ ଜଗତରେ ବନ୍ଧନ କରିବ, ସେ ହେଉଛି ଅବିଦ୍ୟା। ଏବଂ ଚ ଶବ୍ଦ ଯେଉଁ ଲାଗିଲା, ଚ ଶବ୍ଦରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଚ ଶବ୍ଦ ଦ୍ୱାରା ଭଗବାନଙ୍କର ତଟସ୍ଥା ଶକ୍ତି ବା ଜୀବଶକ୍ତିର ଉପସ୍ଥିତି କଥା କୁହାଯାଇଛି। ଆମେ ହେଉଛି ଭଗବାନଙ୍କର ତଟସ୍ଥା ଶକ୍ତି ବା ଯାହାକୁ କୁହାଯାଏ କ୍ଷେତ୍ର ଜ୍ଞାଖ୍ୟା, ତଟସ୍ଥା ଶକ୍ତି। ତଟସ୍ଥା କହିଲେ ଯେମିତି ତଟରେ ଗୋଟେ ନଦୀର ତଟରେ ଗୋଟେ ରହିଛି ବସ୍ତୁ ଯେଉଁ ରହିଛି, ସେଇଟା ଜଳରେ ରହିପାରିବ, ସ୍ଥଳରେ ବି ରହିପାରିବ। ତେଣୁ ଆମର ସେହିଭଳି ଭାବରେ ଆମେ ହେଉଛି ଭଗବାନଙ୍କର ତଟସ୍ଥା ଶକ୍ତି, ଆମେ ଚାହିଁଲେ ଭଗବାନଙ୍କର ଉନ୍ନତର ଶକ୍ତିରେ ରହିବା, ନହେଲେ ଭଗବାନଙ୍କର ବହିରଙ୍ଗା ଶକ୍ତିରେ ରହିବା। ଆମେ ହେଉଛି ଏଇ ହେଉଛି ଆମର ଇଣ୍ଡିପେଣ୍ଡେନ୍ସ, ଏତିକି ଆମର ସ୍ୱାଧୀନତା ରହିଛି। ଆମର ସ୍ୱାଧୀନତାଟାକୁ ଯଦି ଠିକ୍ ଭାବରେ ବ୍ୟବହାର କରିବା ତାହେଲେ ଆମେ ଭଗବାନଙ୍କର ଅନ୍ତରଙ୍ଗା ଶକ୍ତିରେ ରହିବା, ଭଗବାନଙ୍କ ସେବାରେ ନିଯୁକ୍ତ ହେବା। କିନ୍ତୁ ଯଦି ଆମର ସେଇ ସ୍ୱାଧୀନତାର ଅପବ୍ୟବହାର କରିବା ତାହେଲେ ଆମେ ଏଇ ବହିରଙ୍ଗା ଶକ୍ତିରେ ଘୁରି ବୁଲିବା। ଏଇ ରୂପେ ବ୍ରହ୍ମାଣ୍ଡ ଭ୍ରମିତ କୋନ ଭାଗ୍ୟବାନ, ଏଇଭଳି ଭାବରେ ବ୍ରହ୍ମାଣ୍ଡରେ ବୁଲୁଥିବା, ଇଏ ହେଉଛି ଅବିଦ୍ୟା। ଏହି ସମସ୍ତ ମୂର୍ତ୍ତିମାନ ଶକ୍ତିବୃନ୍ଦଙ୍କ ଦ୍ୱାରା ଭଗବାନ ବିଷ୍ଣୁ ସେବିତ ହେଉଥିଲେ। ଅକ୍ରୂର ଦେଖୁଛନ୍ତି, ସେସବୁ ଭଗବାନଙ୍କ ରୂପ ଦେଖୁଛନ୍ତି, ପାର୍ଶ୍ୱଦମାନଙ୍କୁ ଦେଖୁଛନ୍ତି, କେମିତି ଭଗବାନଙ୍କୁ ସେ ଅର୍ଚ୍ଚନା କରୁଛନ୍ତି, ପୂଜା କରୁଛନ୍ତି। ତେଣୁ ତାପରେ ଶ୍ଳୋକରେ କୁହାଯାଉଛି, ବିଲୋକ୍ୟ ସୁଭୃଷଂ ପ୍ରୀତୋ ଭକ୍ତ୍ୟା ପରମୟା ଦୂତ ଋଷ୍ୟ ତେଣୁ ରୁହ ଭାବ ପରିକ୍ରିନ୍ନାତ୍ମଲୋଚନ ଧୀରା ଗଦଗଦୟା ସ୍ତୋଷିତ ସତ୍ୱମାରମ୍ଭ୍ୟ ସତ୍ୱତଃ ପ୍ରଣମ୍ୟ ମୂର୍ଦ୍ଧ୍ୟା ବହିତ କୃତାଞ୍ଜଳି ପୁଟ ସନେଇ। ଯେତେବେଳେ ଦେଖିଦେଲେ ଭଗବାନଙ୍କୁ, ଆମେ କହିଦେଉଛେ ଆମର କିଛି ଭାବ ଆସୁନାହିଁ, କିନ୍ତୁ ସିଏ ପ୍ରକୃତରେ ଦର୍ଶନ କରିଛନ୍ତି, ଭଗବାନଙ୍କୁ ଦର୍ଶନ କରିଛନ୍ତି, ସାଧାରଣ ଦର୍ଶନ ନୁହଁ। ଭଗବାନ ଦର୍ଶନ କଲେ ତାର ପ୍ରଭାବ କ'ଣ ହବ ସେଇଟା ବର୍ଣ୍ଣନା କରାଯାଉଛି। ଆମେ ଖାଲି କହିଦେଉଛେ ଆମର ଆମ ଉପରେ ପ୍ରଭାବ ପଡ଼ୁନାହିଁ। ଯେଉଁ ଶୁଦ୍ଧ ଭକ୍ତ ଯେତେବେଳେ କହିବେ, ସେତେବେଳେ ଆମେ ଜଣେ ଯିଏ ଶୁଣିବ ସିଏ ଭଗବାନଙ୍କୁ ଦର୍ଶନ କରିବ, ସିଏ ତାଙ୍କ ମାଧ୍ୟମରେ ସେ ଭଗବାନଙ୍କୁ ଦର୍ଶନ କରିଦେବେ। ତେଣୁ ଯେତେବେଳେ ଦେଖୁଛନ୍ତି ଅକ୍ରୂର ଭଗବାନଙ୍କ ଏଭଳି ରୂପ ପାର୍ଷଦମାନଙ୍କୁ ଦେଖୁଛନ୍ତି, ତାଙ୍କର ତାଙ୍କ ଉପରେ କ'ଣ ପ୍ରଭାବ ପଡ଼ୁଛି ନା, ବିଲୋକ୍ୟ ସୁଭୃଷଂ ପ୍ରୀତୋ, ଭଗବାନଙ୍କର ଏଇ ଯେଉଁ ସୁନ୍ଦର ଦର୍ଶନ କଲେ, ସୁଭୃଷଂ ଅତି ସୁନ୍ଦର ଦର୍ଶନ କଲେ ଭଗବାନଙ୍କର, ସେଥିରେ ବହୁତ ଆନନ୍ଦିତ ହୋଇଗଲେ ଅକ୍ରୂର ପ୍ରୀତ। ଏବଂ ଭକ୍ତ୍ୟା ପରମୟା ଦୂତ, ଶ୍ରେଷ୍ଠ ଭକ୍ତି ସେ ପ୍ରାପ୍ତ ହୋଇଗଲେ, ଭକ୍ତ୍ୟା ପରମୟା ଋଷ୍ୟ ଅତୁ ଋଷ୍ୟତ୍ୟନୁରୂହ ଭାବ, ଋଷ୍ୟତ୍ୟ କହିଲେ ପୁଲକିତ ହୋଇଗଲେ, ତାଙ୍କର ଶରୀର ପୁଲକିତ ହୋଇଗଲା। ତେଣୁ ଭାବରେ ପରିକ୍ଳୀନ ଆତ୍ମଲୋଚନ, ପରିକ୍ଳୀନ ଆତ୍ମଲୋଚନ ଲୋଚନରେ ନୟନରେ କ'ଣ ଯେଉଁ ରହିଛି, ଅଶ୍ରୁ ଆସିଯାଉଛି ଭଗବାନ ରୂପ ଦର୍ଶନ କରି। ଅଶ୍ରୁ ଆସିବାଟା ଇଏ ହେଉଛି ଗୋଟେ ଅଷ୍ଟପୁଲକ ସାତ୍ତ୍ୱିକ ଅଷ୍ଟସାତ୍ତ୍ୱିକ ବିକାର ଗୋଟେ ଲକ୍ଷଣ, ଅଶ୍ରୁ ଆସିବ ଚକ୍ଷୁରେ। ତେଣୁ ପରିକ୍ଳୀନ ଆର୍ଦ୍ର ଚକ୍ଷୁରେ ପୁଣି କ'ଣ କରୁଛୁ, ଗିରା ଗଦ ଗଦେହା ସ୍ତୌଷିତ, କଥା ଆମେ ଆମର କିଛି ପରିବର୍ତ୍ତନ ହେଉନି, ଆମର ପ୍ରଭାବ ପଡ଼ୁନି ଆମ ଉପରେ, କିନ୍ତୁ ସିଏ ଯେଉଁ କଥା କହୁଛନ୍ତି ଠିକ୍ ଭାବରେ କଥା କହିପାରୁନି, ଗଦଗଦ ଭାବରେ କଥା କହୁଛନ୍ତି, ଗଦଗଦ ଭାବରେ। ଯେମିତି ମହାପ୍ରଭୁ ଜଗନ୍ନାଥ ରଥଯାତ୍ରା ସମୟରେ ଯେତେବେଳେ ସେ କୀର୍ତ୍ତନ କରୁଥିଲେ, ଜଗନ୍ନାଥ କହିପାରୁନଥିଲେ, ଜ ଜ ଜ ଜ ଗ ଗ ଏମିତି କହୁଥିଲେ। ଅର୍ଜୁନ କଥା କୁହାଯାଇଛି, ଅର୍ଜୁନ ଯେତେବେଳେ ଭଗବାନ ବିରହରେ ତାଙ୍କର ଭାଇ ଯୁଧିଷ୍ଠିର ମହାରାଜ ପାଖରେ କଥା କହୁଛନ୍ତି, ସେତେବେଳେ ମଧ୍ୟ ସେଇଭଳି ଭାବରେ କୁହାଗଲା, ବାଷ୍ପ ଗଦଗଦେୟା ଗିରା, ବାଷ୍ପ ସେ କଣ୍ଠ ତାଙ୍କର ରୁଦ୍ଧ ହୋଇଯାଉଥିଲା, କଥା କହିପାରୁନଥିଲେ। ଏଇଭଳି ଭାବରେ ଅକ୍ରୂର ସ୍ତୁତି କରିବେ। ଆ ପର ଅଧ୍ୟାୟରେ ଚାଳିଶ ଅଧ୍ୟାୟରେ 30ଟି ସ୍ତୁତି ରହିଛି, 30ଟି ଶ୍ଳୋକ ରହିଛି, ଏ ସ୍ତୁତି କରିଛନ୍ତି ଭଗବାନ ହେଉଛନ୍ତି ଅକ୍ରୂରସ୍ତୁ ଅଭିବନ୍ଦନେ, ଅକ୍ରୂର ହେଉଛନ୍ତି ବନ୍ଦନାର ହେଉଛନ୍ତି ଆଚାର୍ଯ୍ୟ। ଏଇ 30ଟି ଶ୍ଳୋକରେ ଭଗବାନଙ୍କର ସେ ବନ୍ଦନା କରିଛନ୍ତି, ଅକ୍ରୂରସ୍ତୁ ଅଭିବନ୍ଦନ, ଅକ୍ରୂର ହେଉଛନ୍ତି ବନ୍ଦନର ହେଉଛନ୍ତି, ସେ ହେଉଛନ୍ତି ଆଚାର୍ଯ୍ୟ। 30ଟି ଶ୍ଳୋକରେ ବର୍ଣ୍ଣନା କରାଯିବ, ସ୍ତୁତି କରିବେ, କିଭଳି ସ୍ତୁତି କରୁଛନ୍ତି ଏଇଭଳି ଭାବରେ, ଗଦଗଦୟା ଅସ୍ତୌଷିତ, ଗଦଗଦ ଭାବରେ କଥା କହୁଛନ୍ତି, ଠିକ୍ ଭାବରେ କଥା କହିପାରୁନାହାନ୍ତି, ଭଗବାନଙ୍କର ଭଗବାନଙ୍କ ରୂପ ଦର୍ଶନ କରୁଛନ୍ତି, ତାଙ୍କର ସେଇଭଳି ଭାବରେ ଅଷ୍ଟସାତ୍ତ୍ୱିକ ବିକାର ଜାତ ହେଉଛି। ସତ୍ୱମାରମ୍ଭ୍ୟ ସାତ୍ୱତଃ, ଏ ସାତ୍ୱତ କୋଳରେ ଆସୁଛନ୍ତି ଅକ୍ରୂର, ତେଣୁ ଏ ଶୁଦ୍ଧ ସତ୍ୱସ୍ତରର କଥା, ସତ୍ୱମାରମ୍ଭ୍ୟ ଶୁଦ୍ଧ ସତ୍ୱସ୍ତରରେ ସେ ଭଗବାନଙ୍କର ସ୍ତୁତି କରୁଛନ୍ତି। ପ୍ରଣମ୍ୟ ମୂର୍ଦ୍ଧ୍ୟା ବହିତ, ପ୍ରଥମେ ଭଗବାନଙ୍କୁ ପ୍ରଣାମ କରୁଛନ୍ତି ସେ ଜଳ ଭିତରେ, ପ୍ରଣମ୍ୟ ମୂର୍ଦ୍ଧ୍ୟା ମଥାକୁ ଲଗେଇକିରି, ମଥା ତଳ ଲଗେଇ ଭଗବାନଙ୍କୁ ସ୍ତୁତି କରୁଛନ୍ତି। କୃତାଞ୍ଜଳି ପୁଟ ସନେଇ, କୃତାଞ୍ଜଳି ହାତ ଯୋଡ଼ି ଭଗବାନଙ୍କୁ ଏଇଭଳି ଭାବରେ ଗଦଗଦ ଭାବରେ ଭଗବାନଙ୍କ ସ୍ତୁତି କରୁଛନ୍ତି। ଏ ସ୍ତୁତି ଆରମ୍ଭ ହେବ 40 ଅଧ୍ୟାୟରେ। ତେଣୁ ଏଠି କୁହାଯାଉଛି, ଗର୍ଗ ସଂହିତାରେ ମଧ୍ୟ ସେ କଥା ବର୍ଣ୍ଣନା କରାଯାଇଛି, ତସ୍ୟ ଉତ୍ସଙ୍ଗେ ମହାଲୋକଂ ଗୋଲୋକଂ ଲୋକବନ୍ଦିତଂ ଗୋବର୍ଦ୍ଧନାଦ୍ରି ଯମୁନାଂ ବୃନ୍ଦାବନ୍ୟଂ ମନୋହରଂ। ଆଉ ଜଣେ ଆଚାର୍ଯ୍ୟ କହୁଛନ୍ତି ଆମର, ଇଏ କ'ଣ ତାଙ୍କ ନାଁ, ସୁବୋଧିନୀର ଆଚାର୍ଯ୍ୟ କିଏ, ସେ କହୁଛନ୍ତି ଯେଉଁ ଭଗବାନଙ୍କର ଯେଉଁ ଚାରି ହାତ ଦେଖିଲେ, ଚତୁର୍ଭୁଜ ଦେଖିଲେ, ଇଏ ତାର ଅର୍ଥ ହେଉଛି ଇଏ ଧର୍ମ ଅର୍ଥ କାମ ମୋକ୍ଷ ପ୍ରଦାନ କରିବ, ଚତୁର୍ଭୁଜ ରହିଛି ଭଗବାନଙ୍କର, ତାର ଅର୍ଥ ଅର୍ଥ ହେଉଛି ଏଇଠି ଏଇଭଳି ଭାବରେ। ଏବଂ ଗର୍ଗ ସଂହିତାରେ କୁହାଯାଇଛି ତସ୍ୟ ଉତ୍ସଙ୍ଗେ ମହାଲୋକଂ, ଭଗବାନ ସେ ଯେଉଁ ଅନନ୍ତ ନାଗ ରହିଛନ୍ତି ତାଙ୍କର ଉତ୍ସଙ୍ଗରେ ତାଙ୍କର କୋଳରେ ଯେଉଁ ଦେଖିଲେ, ଗର୍ଗ ସଂହିତାରେ ବର୍ଣ୍ଣନା କରାଯାଇଛି ଅକ୍ରୁର କ'ଣ କ'ଣ ଦେଖିଲେ ନା ମହାଲୋକଂ, ଚିରଜଗତର ଲୋକକୁ ମଧ୍ୟ ଦେଖିଲେ। ତା ଦେହରେ ଲେଖିଲେ ଗୋଲୋକଂ, ଯେଉଁ ଚିତ୍ ଜଗତ ରହିଛି ଭୌତିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ରହିଛି ଚିତ୍ ଜଗତ, ପ୍ରଥମେ ହେଉଛି ବୈକୁଣ୍ଠ, ବୈକୁଣ୍ଠରେ ନାରାୟଣ ସବୁ ରହୁଛନ୍ତି, ବୈକୁଣ୍ଠର ଉର୍ଦ୍ଧ୍ୱରେ ରହିଲେ ଭଗବାନ ଅଯୋଧ୍ୟାପତିଙ୍କର ରହିଛି, ଅଯୋଧ୍ୟା ଲୋକ ରହିଛି, ତାପରେ କୃଷ୍ଣଙ୍କର ଲୋକ ଆସିବ ଦ୍ୱାରକା, ତାପରେ ମଥୁରା, ତାପରେ ହେଉଛି ସବୁଠାରୁ ଶ୍ରେଷ୍ଠ ହେଉଛି ଗୋଲୋକ। ସେ ଗୋଲୋକକୁ ଦର୍ଶନ କଲେ ଅକ୍ରୂର ଲୋକ ବନ୍ଦିତ, ଯାହାକୁ ସମସ୍ତେ ବନ୍ଦନା କରନ୍ତି ସେ ଗୋଲୋକ, ଗୋଲୋକ ଏବଂ ନିବସତ୍ୟ ଅଖିଳାତ୍ମଭୂତ, ଭଗବାନ ସବୁବେଳେ ଗୋଲୋକରେ ରୁହନ୍ତି। ଏବଂ ପୁଣି କ'ଣ ଦେଖିଲେ ନା ଗୋବର୍ଦ୍ଧନା ଅଦ୍ରି, ଗୋବର୍ଦ୍ଧନକୁ ମଧ୍ୟ ଦେଖିଲେ, ଗୋବର୍ଦ୍ଧନ ପର୍ବତକୁ ଦେଖିଲେ ସେଇଠି, ଏବଂ ଯମୁନାକୁ ମଧ୍ୟ ଦେଖିଲେ, ଯମୁନା ନଦୀକୁ ଦେଖିଲେ, ଏବଂ ବୃନ୍ଦାବନ୍ୟାଂ ମନୋହରମ, ମନୋହର ବୃନ୍ଦାବନକୁ ମଧ୍ୟ ଦର୍ଶନ କଲେ ଅକ୍ରୂର, ଗର୍ଗ ସଂହିତାରେ ବର୍ଣ୍ଣନା କରାଯାଇଛି। ତେଣୁ ଏଠି ଏ ଯେଉଁ ରହିଛି ଯେଉଁ 44ରୁ ଭଗବାନଙ୍କର ବର୍ଣ୍ଣନା କରୁଛନ୍ତି ଭଗବାନଙ୍କ ରୂପ, 44ରୁ 55 ପର୍ଯ୍ୟନ୍ତ, ଏଥିରେ ଜଣେ ଟୀକା କହୁଛନ୍ତି ଟୀକାକାର ଯେ 44-45 ଏଇ ଦୁଇଟି ଶ୍ଳୋକରେ ଭଗବାନଙ୍କର ଯେଉଁ ରହିଛି ତାଙ୍କର ମୂଳ ସ୍ୱରୂପକୁ ବର୍ଣ୍ଣନା କରାଯାଉଛି, 46 ଶ୍ଳୋକରେ ଭଗବାନଙ୍କର ରୂପକୁ ବର୍ଣ୍ଣନା କରାଗଲା, ଭଗବାନଙ୍କର ରୂପ ଯେଉଁ ରହିଛି, 47 ବା ଭଗବାନଙ୍କ ଶରୀରକୁ ବର୍ଣ୍ଣନା କରାଗଲା, 47 ଏବଂ 48 ଭଗବାନଙ୍କ ଶରୀରକୁ ବର୍ଣ୍ଣନା କରାଯାଇଛି, 49 ଏବଂ 50 ଭଗବାନଙ୍କର ବିଭିନ୍ନ ଅଙ୍ଗ ବିଷୟରେ ବର୍ଣ୍ଣନା କରାଗଲା, 51 ଏବଂ 52 ଏଥିରେ ଭଗବାନଙ୍କର ଯେଉଁ ଲଗେଇଛନ୍ତି ଅଳଙ୍କାର ସବୁ ବର୍ଣ୍ଣନା କରାଯାଇଛି, 53 ଏବଂ 54 ଭଗବାନଙ୍କ ପାର୍ଷଦମାନଙ୍କ ବିଷୟରେ ବର୍ଣ୍ଣନା କରାଗଲା, 55 ଭଗବାନଙ୍କର ଶକ୍ତି ବିଷୟରେ ବର୍ଣ୍ଣନା କରାଗଲା। ଏଇଭଳି ଭାବରେ ଅକ୍ରୂର ଭଗବାନଙ୍କୁ ଦର୍ଶନ କରୁଛନ୍ତି। ତେଣୁ ଆଜି ଏଇ 49 ଅଧ୍ୟାୟ ଶେଷ ହେଇଗଲେ, ଯେଉଁ କୁହାଗଲା ଅକ୍ରୂରଙ୍କ ବିଷ୍ଣୁ ଲୋକ ଦର୍ଶନ, ଏଇଭଳି ଭାବରେ ଅକ୍ରୂର ଦର୍ଶନ କରୁଛନ୍ତି ଭଗବାନଙ୍କୁ, ଭଗବାନ ଲୋକକୁ ଦର୍ଶନ କରୁଛନ୍ତି। ତେଣୁ ଆମର ସମୟ କେତେ ହେଲା, କେତେଟା ବାଜିଲା, ହେଇଯିବ ସମୟ ନାହିଁ କି, ଗୋଟିଏ ଦୁଇଟି ଶ୍ଳୋକ ଆବୃତ୍ତି କରିବା, ଶ୍ଳୋକ ସବୁ ରହିଛି 40 ଆମେ ତ ଆସନ୍ତାକାଲି ଅନ୍ୟ କି କହିବେ 40 ଅଧ୍ୟାୟରୁ କହିବେ କଥା, ହେଲା ଆଜି ମୋର ସରିଲା 39 ଅଧ୍ୟାୟ। ତେଣୁ ଏ 40 ଅଧ୍ୟାୟରେ 30 ଶ୍ଳୋକରେ ଅକ୍ରୂର ଭଗବାନଙ୍କୁ ସ୍ତୁତି କରିଛନ୍ତି। ତେଣୁ ଏ ଭଗବାନଙ୍କର ସ୍ତୁତି ଯେଉଁ ରହିଛି ବହୁତ ସୁନ୍ଦର ସ୍ତୁତି ରହିଛି, ତା ଦେହରୁ ଆମେ ଗୋଟିଏ ସ୍ତୁତି କହିବା ଯେ ଏ ଅନ୍ତିମରେ ସେ ସ୍ତୁତିଟି ଆସିବ, 30 ସ୍ତୁତିଟି ରହିଛି ଅନ୍ତିମରେ, ସେ ସ୍ତୁତିଟି ରହିଛି କ'ଣ, ସେ ସ୍ତୁତି ବହୁତ ସୁନ୍ଦର ସ୍ତୁତିଟି ରହିଛି, ଏସବୁ ପାଠ କରିବା ଆମେ, ଯେହେତୁ ଆମେ ଆମର ଆଉ ସମୟ ନାହିଁ, ତେଣୁ ଏଇଭଳି ଭାବରେ ଆମେ ଏଇ ଶ୍ଳୋକଟି ଅନ୍ତିମ ଶ୍ଳୋକଟି ପାଠ କରିବା। ଏ ବହୁତ ସୁନ୍ଦର, ମୋତେ ଭଲ ଲାଗିଲା ଏ ସ୍ତୁତିଟି, ଯେ ନମସ୍ତେ ବାସୁଦେବାୟ ସର୍ବଭୂତ କ୍ଷୟାୟ ଚ ଋଷିକେଶ ନମସ୍ତୁଭ୍ୟଂ ପ୍ରପନ୍ନଂ ପାହିମାଂ ପ୍ରଭୁ। ଏଇ 30 ଶ୍ଳୋକରେ ଭଗବାନଙ୍କୁ ସ୍ତୁତି କରିକିରି ଅନ୍ତିମରେ ଏଇ କଥାଟି କହିବେ, ଆମେ ଏଇଟା ପରେ ଆଲୋଚନା ହେବ, ଆମେ ଖାଲି ଆଜି ଶେଷ ପାଇଁ ଏଇଟା କହିଦେଲେ। ଏ ଶ୍ଳୋକରେ କହୁଛନ୍ତି ବାସୁଦେବାୟ, ଏ ଯେଉଁ ଚତୁର୍ଭୁଜ ଚତୁର୍ଭୁଜ ରହିଛନ୍ତି ଭଗବାନଙ୍କର, ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ, ଏ ହେଉଛି ଭଗବାନଙ୍କର ଚତୁର୍ଭୁଜ, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ। ତେଣୁ ବାସୁଦେବ ହେଉଛନ୍ତି ଆମର ଚିତ୍ତର ଅଧିଷ୍ଠାତୃ ଦେବ, ଚିତ୍ତର ହୃଦୟର ଅଧିଷ୍ଠାତୃ ଦେବ ହେଉଛନ୍ତି ବାସୁଦେବ। କ୍ଷୟାଶ୍ରୟ କହିଲେ ଅହଙ୍କାର ଚ, ଅହଙ୍କାରର ମଧ୍ୟ ଅଧିଷ୍ଠାତୃ ହେଉଛନ୍ତି ବାସୁଦେବ। ପ୍ରାଣୀନାଂ ଆଶ୍ରୟ ତତଶ୍ଚ ଅହଙ୍କାର ଅଧିଷ୍ଠ ସଂକର୍ଷଣାୟ, ଅହଙ୍କାର ଅଧିଷ୍ଠାତ୍ରୀ ହେଉଛନ୍ତି ସଂକର୍ଷଣ, ବାସୁଦେବ ହେଉଛନ୍ତି ଚିତ୍ତ, ବା ହୃଦୟର ଅଧିଷ୍ଠାତ୍ରୀ ଦେବ ହେଉଛନ୍ତି ବାସୁଦେବ, ଅହଙ୍କାର ଯେଉଁ ଆମର ରହିଛି ଅହଙ୍କାରର ଅଧିଷ୍ଠାତ୍ରୀ ଦେବ ହେଉଛନ୍ତି ସଂକର୍ଷଣ ବା ଲକ୍ଷ୍ମଣ, ରାମ ହେଉଛନ୍ତି ଆମ ହୃଦୟର ଅଧିଷ୍ଠାତ୍ରୀ ଦେବ, ଲକ୍ଷ୍ମଣ ହେଉଛନ୍ତି ଅହଙ୍କାରର ଅଧିଷ୍ଠାତ୍ରୀ ଦେବ, ଋଷିକେଶ ଇତି ବୁଦ୍ଧି ମନସ ଅଧିଷ୍ଠାତ୍ରେ ପ୍ରଦ୍ୟୁମ୍ନ ଅନୁରୁଦ୍ଧା ଏକୀକୃତ ଗ୍ରହଣମ୍। ଋଷିକେଶ ଯେଉଁ କୁହାଗଲା, ଋଷିକେଶରେ ପ୍ରଦ୍ୟୁମ୍ନ ଏବଂ ଅନୁରୁଦ୍ଧ ଦୁଇ ଜଣଙ୍କୁ ଏକ ଏକ ହିସାବରେ ବର୍ଣ୍ଣନା କରାଯାଇଛି। ଏମାନେ ହେଉଛନ୍ତି ବୁଦ୍ଧି ଏବଂ ମନର ଅଧିଷ୍ଠାତ୍ରୀ ଦେବତା। ତେଣୁ ଆମର ଚିତ୍ତ, ଅହଙ୍କାର, ବୁଦ୍ଧି ଏବଂ ମନ ଏଇ ଯେଉଁ ରହିଛି, ଆର ଅଧିଷ୍ଠାତ୍ରୀ ଦେବତା ହେଉଛନ୍ତି ସେଇ ଭଗବାନ ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ ଏବଂ ଅନୁରୋଧ। ଏଇଭଳି ଭାବରେ ଅନ୍ତିମରେ ଏଇ ସ୍ତୁତିଟି କରିଛନ୍ତି ଅକ୍ରୁଡ଼। ତେଣୁ ଏଇ ନମସ୍ତେ ବାସୁଦେବାୟ ସର୍ବଭୂତ କ୍ଷୟଚ ଋଷିକେଶ ନମସ୍ତୁଭ୍ୟଂ ପ୍ରପନ୍ନଂ ପାହି ମାଂ ପ୍ରଭୁ। ପ୍ରଭୁ, ମୁଁ ଆପଣଙ୍କ ଶରଣରେ ଗଲି, ତେଣୁ ମୋତେ ଉଦ୍ଧାର କରନ୍ତୁ। ପାହି ପାହି ମାଂ ଶରଣାଗତଂ ମାଂ ପ୍ରାହି ଇତି ପ୍ରାର୍ଥନା, ଏଇଟା ହେଉଛି ପ୍ରାର୍ଥନା ଭଗବାନ କରୁଛନ୍ତି, ମୋତେ ରକ୍ଷା କରନ୍ତୁ। ତେଣୁ ସେଇ ଭଗବାନଙ୍କୁ ଆମେ ପ୍ରାର୍ଥନା କରିବା, ପ୍ରପନ୍ନଂ ପାହି ମାଂ ପ୍ରଭୁ, ଆମେ ସେଇ ଭଗବାନଙ୍କର ଶରଣରେ ଯିବା, ସିଏ ଆମକୁ ଉଦ୍ଧାର କରିବେ। ତାଙ୍କୁ ମଧ୍ୟ ଏଇଭଳି ଭାବରେ ଆମେ ପ୍ରାର୍ଥନା କରିବା। ଆସନ୍ତାକାଲିଠାରୁ ଆମେ ଶୁଣିବା ଏଇ 30ଟି ଶ୍ଳୋକ ରହିଛି, ଭଗବାନଙ୍କ ସ୍ତୁତି ରହିଛି, ଅକ୍ରୁର ସ୍ତୁତି କରିଛନ୍ତି। ଅକ୍ରୁର ଯିଏକି ବନ୍ଦନର ହେଉଛି ଆଚାର୍ଯ୍ୟ, ତେଣୁ ତାଙ୍କର ସ୍ତୁତି ବହୁତ ଗୁରୁତ୍ୱପୂର୍ଣ୍ଣ ସ୍ତୁତି ସବୁ ରହିଛି। ଅନ୍ୟ ଭକ୍ତମାନେ ଏଇଟାକୁ ଆଲୋଚନା କରିବେ। ତେଣୁ ଆମେ ଆଜି ଯିବା ବ୍ରହ୍ମପୁର ଯିବା, ତେଣୁ ଆମର ଆଜି ଅନ୍ତିମ ଏ ଭାଗବତ ଲେକ୍ଚର ଆଜିର, ମାନେ କାଲି ଅନ୍ୟମାନେ କହିବେ। ତେଣୁ ଆମର କଥାକୁ ବିଶ୍ରାନ୍ତ ପୂର୍ବରୁ ପଚାରିବା, କାହାର କିଛି ପ୍ରଶ୍ନ ରହିଛି ବା ସନ୍ଦେହ ରହିଛି ବା କିଛି କହିବାକୁ ଟିପ୍ପଣୀ ଦେବେ, ମନ୍ତବ୍ୟ ଦେବା ପାଇଁ ଚାହାନ୍ତି। କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭକ୍ତ କି ଦାୟୀ ଗୌର ପ୍ରମାନନ୍ଦେ। ବନ୍ଦ କରିଦେ।